ଶୁଣିବା ଗୋବିନ୍ଦ ତ୍ରିପାଠୀଙ୍କ ବହୁଚର୍ଚ୍ଚିତ ରଚନା ବଟୁଆର ଦ୍ୱିତୀୟ ଭାଗ। ଟିକେ ବସିଯା। ଏ ବଟୁଆ ଓଡ଼ିଆ ଅକଡ଼ିଆ ବାଟୁଆ ଆଖୁଆ ପରଗତିଆ ଆଗଣିଆ ଇତ୍ୟାଦି ଶବ୍ଦ ଗୁଡ଼ାକ ମୋ ମନରେ ଗୋଟାଏ ବଡ଼ ଗୁରୁତର କଥା ମନେ ପକାଇ ଦେଉଛି। ଥରକୁ ଥର ଦେଖିଥିଲି ଜଣେ ବଡ଼ ମୁଣ୍ଡିଆ ବଡ଼ ଖିଆ ଧେତେର ସେଇଆ କ'ଣ କରିବି ଯେ ମୁଁ ସେଇଥିରେ ବଢ଼ି ଆସିଛି। କହିଥିଲି ନା ଜଣେ ଖ୍ୟାତନାମା ପ୍ରସିଦ୍ଧ ନାମା ସାହିତ୍ୟ ମହାରଥୀ ଲେଖିଥିଲେ ଯେ ଆମେ ନା ପଛରେ ଏ ଯେଉଁ ଆକାରଟା ଯୋଡ଼ି ଦେଉ, ଅର୍ଥାତ୍ ବଳରାମକୁ ବଳିଆ, କଳାରାମକୁ କାଳିଆ, ବାଉରୀ ବନ୍ଧୁକୁ ବାଉରିଆ, ମଧୁସୂଦନକୁ ମଧୁଆ, ହରିଶ୍ଚନ୍ଦ୍ରକୁ ହରିଆ, କାଳିନ୍ଦୁକୁ କାଳିଆ, ବୈକୁଣ୍ଠକୁ ବୟା ଇତ୍ୟାଦି ବୋଲି ଡାକୁ। ଏଇଟା ଆମ ଜାତିର ସଭ୍ୟତାର ଚିହ୍ନ। ଏଇ ଆଟାକୁ ନା ପରକୁ କା କରିଦେବାକୁ ହେବ, ତେବେ ତା ଜାଗାରେ କ'ଣ ବସେଇବ? ନା ବଦଳି ତ ଫେର ଗୋଟାଏ କିଛି ଡାକନା ରହିବା ଦରକାର। ଦେଖି ଦେଖି ଆଉ ଜାତିମାନେ କ'ଣ ନାଁରେ ଡାକନ୍ତି, ବିହାରୀମାନେ ମଧ୍ୟ ଏଇ ଆଟା ଡାକନା ପଛରେ ଲଗାନ୍ତି। ଯେମିତିକି ଯମୁନାକୁ ଯମୁନୁଆ, ବାତକୁ ବାତୁଆ, ରାମକୁ ରାମୁଆ ଇତ୍ୟାଦି। ବିହାରୀ ଗୁଡ଼ାକ ଅତଏବ ଆମରି ପରି ଅସଭ୍ୟ, ତାଙ୍କ ପାଖକୁ ଯାଇ କି ଲାଭ? ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ, ବାବୁ ଜୟପ୍ରକାଶ ନାରାୟଣ ଏମାନେ ଆମର ଗୁରୁ, ୟାଙ୍କ ପାଦ ଚାଟିବାର ଦୋଷ ନାହିଁ। ଏମାନଙ୍କ ଘର ବିହାରରେ ହେଲେ ମଧ୍ୟ ଏମାନେ କ'ଣ ବିହାରୀ କି? ଏମାନେ ପୁରା ଭାରତ ବର୍ଷ ବୋଲି ଯେଉଁ ଅଲଗା ଦେଶଟା ଅଛି ନା, ସେଇ ଦେଶର ଧନୁର୍ଦ୍ଧରା। ତାହେଲେ ଉପାୟ ଦେଖ ତ ଆମ ବଙ୍ଗାଳୀମାନେ କ'ଣ କରୁଛନ୍ତି। ଏଥିରେ ଏଇ ତ ଠିକ, ହରିକି କହିବେ ହରେ, ମଧୁକୁ କହିବେ ମଧୋ, କାଳିନ୍ଦୀକି କହିବେ କାଳିନ୍ଦେ, ବୈକୁଣ୍ଠକୁ କହିବେ ବୈକୁଣ୍ଠେ, ଆଉ ଓଡ଼ିଆକୁ କହିବେ ଉଡ଼େ। ଦେଶ ଏଇ ଠିକ। ବଙ୍ଗାଳୀ ଜାତି ଭାରି ସଭ୍ୟ, ଖୁବ୍ ଉଚ୍ଚ ଶିକ୍ଷିତ। ଅତଏବ ଆମର ଏ ଅସଭ୍ୟ ପ୍ରଥାଟା ଛାଡ଼ିଦେଇ ତାଙ୍କର ସେ ସଭ୍ୟ ପ୍ରଥାଟା ନେବା ଆମର ଖାଲି ଉଚିତ ନୁହେଁ, ଏକାବେଳକେ ଧର୍ମ। ଯାହା ଏଇଟା ଖାଲି ଫାଲତୁ କହୁଥିଲି, ଆମେ ସବୁ କଥାରେ ଅପ୍ରସ୍ତୁତ। ଯାହା କହନ୍ତିନି ପାଗ ବାନ୍ଧୁ ବାନ୍ଧୁ କଚେରୀ ବରଖାସ୍ତ, ସେ କଥାଟା ଠିକ ଆମରି ଉପରେ ହେବେ। ଜଣେ ଲାଟସଭାର ସଭ୍ୟ ଆମର ଲାଟସଭାକୁ ଯିବା ଭାରି ଦରକାର, ଦଳପତିଙ୍କର କଡ଼ା ହୁକୁମ ଯିବାକୁ ପଡ଼ିବ। ଲାଟସଭାର ସଭ୍ୟମାନେ ସେଥରକ ଗୋଟାଏ କିଛି ସୁନା ହାତୀ କି ହୀରା ଛିଡ଼ି ଅର୍ଜନ କରିବାର ଯୋଗାଡ଼ କରିଥାନ୍ତି। ଆମ ଓଡ଼ିଆ ସଭ୍ୟ ଘରଣୀଙ୍କ ସାଙ୍ଗରେ ରାନ୍ଧିବାକୁ ବସିଗଲେ, ଘରୁ ଯାଉଛନ୍ତି ଯେତେବେଳେ ମୁଠେ ଭଲ କରି ପେଟକୁ ନ ଖାଇ ଯିବେ କେମିତି? ତରତର ହୋଇ ରୋଷେଇ ହେଲା, ତରବର ହୋଇ ଖିଆପିଆ ହେଲା, କିନ୍ତୁ ଦେଖନ୍ତି ଯେ ତରବର ହୋଇ ମଟର ଚଢ଼ି ଷ୍ଟେସନକୁ ଯାଇ ଦେଖନ୍ତି ଯେ ଗାଡ଼ିଟା ବି ତରବର ହୋଇ ପ୍ରାୟ ଘଣ୍ଟାଏ ଆଗରୁ ପଳାଇଲାଣି। ସଭ୍ୟ ଆମର ମୁହଁରେ ମହାବ୍ୟସ୍ତ ଓ ପେଟରେ ମହା ଖୁସି ହୋଇ ଘରକୁ ଫେରିଲେ। ଓଡ଼ିଆ ପୁଅ ବାହାରକୁ ଯିବେ, ପାନ ଦିଖଣ୍ଡ ତ ଦରକାର, କିନ୍ତୁ ପାନ ଦିଖଣ୍ଡ ଯେ ତିଆରି ହୋଇନାହିଁ, ଠିକ୍ ଶେଷ ବେଳକୁ ମନେ ପଡ଼ିଯିବ ଏଇ କଥା। ଆଉ ତାପରେ ଲାଗିଲା ବାହା ବେଳେ ବାଇଗଣ ରୁଆ, ଅର୍ଥାତ୍ ବଟୁଆ ଖଣ୍ଡକ ଯେବେ ଆମେ ରଖିଥାନ୍ତୁ, ତାହେଲେ ଆଉ ଦରକାର କ'ଣ ଥିଲା? ବାହାରିଲି ନା ବାହାରିଲି, ବଟୁଆ ଖଣ୍ଡିକ ଅଣ୍ଟାରେ ଖୁସି ଚାଲିଲି, ଯେଉଁଠି ଦରକାର ସେଇଠି ଖୋଲିଲି, ପାନ ଖାଇଲି, ଫେର ଚାଲିଲି। କୌଣସି କାମରେ ଘରୁ ଗୋଡ଼ କାଢ଼ିଲେ ହିଁ ଆମର ଲାଗିଯାଏ 60 ମହଣ ଘିଅ ଆଉ ରାଧାଙ୍କ ନାଚ। ଆଗୁସାର ଜାତିର ଏ ଲକ୍ଷଣ ନୁହେଁ, ଜାତି ଆଗେ ବଢ଼ିବା ଦରକାର, ତାର ଦିନ ଓ ରାତି ପ୍ରତି ମୁହୂର୍ତ୍ତରେ ତିଆରି ଥିବା ଉଚିତ। ଯେକୌଣସି ବେଳେ ଦରକାର ପଡ଼ିଲେ 5 ମିନିଟ୍ ମଧ୍ୟରେ ସେ ବାହାରି ଆସିବା ଦରକାର। ମୋର ମନେ ପଡ଼ୁଛି ଥରେ ଜଣେ କଂଗ୍ରେସ ନେତା ଓ ଲୋକସଭା ମେମ୍ବର ଆଉ ମୁଁ କୌଣସି ମଫସଲ ଜାଗାକୁ ଯିବାକୁ ଠିକ୍ କରିଥିଲୁ। କଥା ହୋଇଥିଲା ଯେ ଆମେ ବାହାରିବୁ ଠିକ୍ ସକାଳେ, ଆଉ ଯାଇ ପହଞ୍ଚିବୁ ଠିକଣା ମୁଣ୍ଡରେ ପ୍ରାୟ 7ଟା ସମୟରେ, ଯେପରି ଲୋକ ଆସି ବେଶୀ ବେଳେ ଯାଏ ଅପେକ୍ଷା ନକରି ବସନ୍ତି। ମୁଁ ଠିକ 4ଟା ବେଳେ ମଟର ନେଇ ମେମ୍ବର ସାହେବଙ୍କ ଦୁଆରେ ପହଞ୍ଚିଲି, ମଟର ପେଇଁକାଳି ବଜେଇଲି, କିନ୍ତୁ ହୁଲଚୁଲ ନାହିଁ। ଚପରାସି ପଠାଇ ଦୁଆର ମୁହଁରେ ବହେ ପାଟିତୁଣ୍ଡ କରିଲା ବେଳେ କରିଲେବା ପରେ ମେମ୍ବର ସାହେବ ଆଖି ମଳିମଳି ନିଦ ବାଉଳାରେ ଉଠି ଆସିଲେ, ଅପେକ୍ଷା କରିବାକୁ କହିଲେ। ତାପରେ ଚାଲିଲା ନିତ୍ୟକର୍ମ, କ୍ଷୀରବାର ଗାଧୁଆ ପାଧୁଆ, ମାଙ୍ଗ ଭଙ୍ଗା ଲୁଗା ପିନ୍ଧା। ଆମେ ବାହାରିଲା ବେଳକୁ ସେଇଠି ହେଇଗଲା 6ଟା, ଠିକଣା ମୁଣ୍ଡରେ ପହଞ୍ଚିଲୁ 9ଟା। ଲୋକେ ପାହାଚିଆରୁ ଆସି ପୋକ ଜୋକଙ୍କ ପରି ସାଲୁବାଲୁ ହେଉଥାନ୍ତି, ଆଉ ଏ ଯେ ଦେଶ ସେବକ ନେତା, ଏ ହେଲେ ସ୍ୱରାଜ୍ୟ ଯୁଦ୍ଧର ସେନାପତି, ଗରିବ ଦୁଃଖୀ ରବିଙ୍କ ମା ବାପା। କିନ୍ତୁ ବାବୁ, ତୁମେ ଯାହା କହିଲ ସେଥିରୁ ଜଣାପଡ଼ୁଛି ଯେ ତୁମେ ଏ ସମୁଦାୟ ଦେଶଟାକୁ ଗୋଟେ ଯୁଦ୍ଧ ଛାଉଣି ବନେଇ ଦେବାକୁ ଚାହଁ। କିନ୍ତୁ ଆମେ ତ ଆଉ ଦେଶ ଜୟ କରୁନାହୁଁ, ଆମେ ଏକାବେଳକେ ଖଣ୍ଡା ଉଞ୍ଚେଇ ଧରି ବସିବୁ। ଏ ସଭ୍ୟତାର ଯୁଗ, ଆଲୁଅର ସମୟ, ସେ ଅନ୍ଧାରି ଅସଭ୍ୟ ଯୁଗରେ ଯାହା ଦରକାର ଥିଲା ଏସବୁରେ କି ଦରକାର ଏବେ? ଭୁଲ ବୁଝିଛ ଭାଇ, ଭୁଲ ବୁଝିଛ। ତୁମେ ଦେଶ ଜୟ କରିନପାର, କିନ୍ତୁ ତୁମକୁ ଯୁଦ୍ଧ ଛାଡ଼ିବ ନାହିଁ। ଖଣ୍ଡା ତଲୱାର ଯୁଦ୍ଧ ବନ୍ଦ ହୋଇଯାଇପାରେ, ଦରକାର ନ ହୋଇପାରେ, କିନ୍ତୁ ଅଜ୍ଞାନତା, ଅସଭ୍ୟତା, ଜଡ଼ତା ସାଙ୍ଗରେ ତୁମକୁ ଯୁଦ୍ଧ କରିବାକୁ ପଡ଼ିବ। ସଭ୍ୟତାର ଯୁଦ୍ଧ ଖାଲି ଖଣ୍ଡା ତଲୱାର ଗୁଳିଗୋଳାରେ ସରିଯାଏ ନାହିଁ, ଖାଲି ସେଇ ତକରେ ସଭ୍ୟତାର ଉଦ୍ଦେଶ୍ୟ ସାଧିତ ହୋଇପାରେ ନାହିଁ। ସଭ୍ୟତା କିଛି ଆମ୍ବ ଫଳ ନୁହେଁ କି ସପୁରୀ ଫଳ ନୁହେଁ, ସଭ୍ୟତା ହେଉଛି ଅଶରୀରୀ ବାଣୀ, ଶୂନ୍ୟ ବାଣୀ, ଗୋଟାଏ ମତଲବ, ଗୋଟାଏ ଧାରଣା, ଗୋଟିଏ ବିଶ୍ୱାସ ମାତ୍ର। ଖଣ୍ଡା ତଲୱାରର ଯୁଦ୍ଧ ଧନଜନ ପାଇଁ, କିନ୍ତୁ ସଭ୍ୟତାର ଏହି ଶୂନ୍ୟବାଣୀ ପାଇଁ ଯୁଦ୍ଧ କରିବାକୁ ହେଲେ ଖଣ୍ଡା ତଲୱାର ଗୁଳିଗୁଳା ଯେତେ ଦରକାର ହୁଏ ନାହିଁ, ତା ଅପେକ୍ଷା ବେଶୀ ଦରକାର ପାଟିତୁଣ୍ଡର ଯୁଦ୍ଧ, କାଳି କଲମର ଯୁଦ୍ଧ। ଶଙ୍କରଙ୍କର ଭାରତ ବିଜୟ ଅଶୋକଙ୍କ ଭାରତ ବିଜୟଠାରୁ କୌଣସି ମତେ ହୀନ ନିକୃଷ୍ଟ ନୁହେଁ। ସତ କହିବାକୁ ହେଲେ ଅଶୋକଙ୍କ ଖଣ୍ଡା ତଲୱାର ବଳରେ ଯେ ସାମ୍ରାଜ୍ୟ ତିଆରି କରିଥିଲେ, ଶଙ୍କର ତାଳପତ୍ର ଲେଖନ ଓ ପାଟିତୁଣ୍ଡରେ ସେହି ସାମ୍ରାଜ୍ୟକୁ ଭାଙ୍ଗି ଚୁର୍ମାର କରିପାରିଥିଲେ। ସିଜାର ଆଣ୍ଟୋନିଓ, ବ୍ରୁଟସ୍, ନେରୋ ଇତ୍ୟାଦି ଖଣ୍ଡା ତଲୱାର ବର୍ଷା ମନରେ ଯେ ସାମ୍ରାଜ୍ୟ ତିଆରି କରୁଥିଲେ, ଖ୍ରୀଷ୍ଟ ଓ ତାଙ୍କର ଶିଷ୍ୟମାନେ ଭୁଜପତ୍ର ଓ ଲେଖନ ଏବଂ ପାଟିତୁଣ୍ଡ ବଳରେ ସେହି ସାମ୍ରାଜ୍ୟକୁ ଧ୍ୱଂସ କରିଥିଲେ। ହିଟଲର ଆଉ ମୁସୋଲିନି ତୋପ ମୁହଁରେ ଯେଉଁ ସାମ୍ରାଜ୍ୟ ତିଆରି କରିଥିଲେ ଆଉ କରୁଛନ୍ତି, ସେ ସାମ୍ରାଜ୍ୟର ଧ୍ୱଂସ ସେହି ଗୋଳାଗୁଳି ତୋପ ବନ୍ଧୁକରେ ଯେତେ ନ ହେବ, ତାଠାରୁ ବେଶୀ ହେବ କାଗଜ କଲମ ଆଉ ପାଟିତୁଣ୍ଡ ଜୋରରେ। ଆମେ ଏଲେ ପୁରୁଣା ଭାବକୁ ଭାଙ୍ଗି ଦେଶରେ ନୂଆ ଭାବ ଖେଳାଉଛୁ, ଖେଳାଇବାର ଚେଷ୍ଟା ଚାଲିଛି, ଏହା ହିଁ ଆମର ସଭ୍ୟତା। ଏ ନୂଆ ଭାବ ପୁରୁଣା ଭାବକୁ ମାରିଦେବ ନାହିଁ, କିନ୍ତୁ ମାଝି ମୁଜି ଆହୁରି ଟିକିଏ ବେଶୀ ଚକ୍ଚକ୍, ଆହୁରି ଟିକିଏ ବେଶୀ ସୁନ୍ଦର ଓ ମନୋହର କରିବ। ସଭ୍ୟତା ହେଉଛି ଏଇଆ, ଯିଏ ସଭ୍ୟତା ଯୁଗ ଯୁଗ ଧରି ତାର ପୁରୁଣା ମସିହା ଖତରା ଭାବକୁ ଧରିବ, ସେ ହେଉଛି ମଲା ସଭ୍ୟତା। କିନ୍ତୁ ଯିଏ ସଭ୍ୟତାର ଭିତରେ ଏପରି ଶକ୍ତି ଅଛି ଯେ ସେ ଦରକାର ଅନୁସାରେ ନୂଆ ଭାବ ନିଜ ଭିତରକୁ ନେଇଯାଇପାରେ, ସେହି ସଭ୍ୟତା ହେଲା ଜୀଅନ୍ତା ସଭ୍ୟତା। ତେବେ ନୂଆ ରସ, ନୂଆ ରକ୍ତ ନାଁରେ ନୂଆ ନାଳ ପାଣି ଯେପରି କେହି ନ ପିଅନ୍ତି, ଆମର ବଟୁଆଧାରୀ ଓଡ଼ିଆଙ୍କର ଗୋଟିଏ ସଭ୍ୟତା ଥିଲା, କେହି କେହି କହନ୍ତି ସେ ଅସଭ୍ୟତା, ଏଇ ଯେ କେହି କେହି ନାଳ ପାଣିଖିଆ ସଭ୍ୟ, ଏମାନେ ସଭ୍ୟତାର ରକ୍ତ ଓ ରସ ଚାଖି ନାହାନ୍ତି। ଚାଖିଥିଲେ ସେମାନେ ବୁଝିଥାନ୍ତେ, ଜୀବ ଥିଲେ ସିନା ଯିବା ରହିବା, ଯେ ଜାତି ଆଗକୁ ମାଡ଼ି ଚାଲିଛି ସେ ଜାତି ଅସଭ୍ୟ ହୋଇନପାରେ। ଓଡ଼ିଆ ଜାତିର ଜନ୍ମଠାରୁ ଆଜି ଯାଏଁ ସେ କୌଣସି ସ୍ଥାନରେ ଗାଦି ମାଡ଼ି ବସିନାହିଁ, ସେ ବରାବର ଚାଲିଛି, ଅନେକ ଦୂର ଚାଲିଆସିଛି। ମହାଭାରତର ଓଡ଼ିଆ ଜାତି ଠାରୁ ମହାଭାରତୀୟ ଓଡ଼ିଆ ଜାତି ଅନେକ ଆଗରେ, ରାସ୍ତା ବଡ଼ ଦୁର୍ଗମ, ବଡ଼ ଖସଡ଼ିଆ, କେତେବେଳେ ତଳକୁ ଖସିଛି, କେତେବେଳେ ଉପରକୁ ଉଠିଛି, କିନ୍ତୁ ଉପରକୁ ଉଠିବାର ଇଚ୍ଛା ଓ ସାହସ ଏ ଜାତି ଭିତରେ ବରାବର ଜୁଆର ଖେଳିଛି। ମୁଁ ଓଡ଼ିଆ ଜାତି ସମ୍ବନ୍ଧରେ ଯାହା କହୁଛି ତାକୁ ଅଦଳ ବଦଳ କରି ସବୁ ଜାତି ସମ୍ବନ୍ଧରେ କୁହାଯାଇପାରେ। ଆମେ ଉନ୍ନତ ଜାତି ଅଛୁ ବା ହେବୁ କହିଲା ବେଳେ ଆମେ ଯେ ସବୁବେଳେ ଉପରକୁ ଉଠିଛୁ ଓ ଉଠିବାର ଚେଷ୍ଟା କରୁଛୁ, ସେ କଥାଟା ମାନିବାକୁ ପଡ଼ିବ। ତେବେ କଥା ହେଉଛି ଗୋଟାଏ ଜାତି, ଗୋଟାଏ ଉନ୍ନତ ଜାତିକୁ ତୋଟି ଚିପି ମଡ଼ା କରି କାନ୍ଧରେ ପକାଇ ବୁହାଇ ନେବାକୁ ଚେଷ୍ଟା କରାଯାଇପାରେ। ମୋର ହିମାଳୟ ପର୍ବତ ଶିଖରକୁ ଉଠିବାକୁ ଦରକାର, ମୁଁ ଚେଷ୍ଟା କରି ଠିକି ଶିଖି କଷ୍ଟ ସହି ନିଜ ଗୋଡ଼ରେ, ନିଜ ଉଦ୍ୟମରେ, ନିଜ ଆତ୍ମଜୋରରେ ଉଠିପାରେ। ଅଥବା ତୁମେ ଦୁଇଜଣ ମୋତେ ମଲା ଭଳିଆ କରି ପକେଇ କୋକେଇରେ ତୁମ କାନ୍ଧରେ ନେଇଯାଇପାର, କେଉଁଟା କିନ୍ତୁ ଭଲ, କେଉଁଟା ଭଲ? ଲକ୍ଷ୍ୟ ଏକ ହେଲେ ମଧ୍ୟ ସାଧନାର ପ୍ରଭେଦରେ ଲକ୍ଷ୍ୟ ହୀନିମାନ ହୋଇଯାଇପାରେ। ତାର କାରଣ ହେଉଛି, ଧର ମୋର ଏଇ ହିମାଳୟ ଶିଖରକୁ ଯିବା, ହିମାଳୟ ଶିଖରରେ ବରଫ ଭରା, ଭାରି ଶୀତ, ଭାରି କାକର, ମୁଁ ଯେବେ ନିଜେ ଚଢ଼ିଯାଏ ତାହେଲେ ଏଇ ଶୀତ କାକର ଆସ୍ତେ ଆସ୍ତେ ମୋର ଦେହସୁଆ ହୋଇଯିବ। ବରଫ ଦେହରେ ଚାଲି ଚାଲି ବରଫରେ କେମିତି ଗୋଡ଼ ନ ଖସି ଚାଲିବାକୁ ହୁଏ ସେ କଥା ମୁଁ ଶିଖିଯିବି। ଶିଖରରେ ପହଞ୍ଚିଲେ ମୋର ଆଉ ଶୀତ କାକର ବା ଗୋଡ଼ ଖସାକୁ ଭୟ ନଥିବ, ମୁଁ ନିଶ୍ଚିତ ଭାବରେ ବେପରୁଆ ଦେବତାମାନଙ୍କ ସଙ୍ଗରେ ଜଣେ ହୋଇ ବସି ଚନ୍ଦ୍ରମଧୁ ପିଇ ଚାଲିବି, କିନ୍ତୁ ତୁମେ ଯେବେ ମୋତେ ଉଠେଇ ନେଇଯାଅ ତାହେଲେ ମୁଁ ଶିଖରରେ ପହଞ୍ଚିଲା ବେଳକୁ ମୋ ମୁଣ୍ଡ ଘୂରେଇଯିବ, ଶୀତ କାକରରେ ଦେହ ମୋର କୋଲ ମାରିଯିବ, ଖସଡ଼ା ବରଫରେ ଗୋଡ଼ ଖସିଯାଇ ପଡ଼ିବି ରସା ତଳରେ, ମୋର ଗୋଡ଼ ହାତ ଭାଙ୍ଗିଯିବ, ମୁଣ୍ଡ ଦେହ ଛିନ୍ଭିନ୍ ହୋଇ କୁଆ କୁକୁରଙ୍କ ପେଟ ପୁରେଇବ, ଅଥଚ ଏଣେ ପୁଣି ତମର ମୋତେ ନେଇ ସେଠାରେ ପହଞ୍ଚିବାର କଷ୍ଟକର ଓ ଗୋଡ଼ ଖସାକୁ ଭୟ ଥିବ। ମୁଁ ନିଶ୍ଚିତ ଭାବରେ ବେପରୁଆ ବଡ଼ ପଡ଼ା ଉଠା ରାସ୍ତା କଣ୍ଟା ଝଣ୍ଟାରେ ଦୁର୍ଗମ ବରଫ କାକରରେ ପିଛିଳ ଏକାଏକା ଯିବା ଭାରି କଷ୍ଟ, ସେଥିରେ ପୁଣି ଭାର ବହିଯିବା ଆହୁରି କଷ୍ଟକର। ତୁମେ ଖୁବ୍ ସମ୍ଭବ କରିପାରିବ ନାହିଁ, ଖୁବ୍ ସମ୍ଭବ ତୁମେ ଆଉ ମୁଁ ସାଙ୍ଗ ହୋଇ ରସା ତଳରେ ବୁଡ଼ି ମରିବା। ଯେଉଁମାନେ ଜାତିକୁ ନ ଚଳେଇ ତାକୁ ବାଟ ମଣେଇ ନେବାରେ ସନ୍ତୁଷ୍ଟ ନ ହୋଇ ତାକୁ ଏକାବେଳକେ ସେମାନେ ଅସୁର କାନ୍ଧରେ ଉଠାଇ ନେବା ପାଇଁ ଇଚ୍ଛା କରନ୍ତି, ସେମାନଙ୍କର ଏଇ ଅବସ୍ଥା ହେବ ନିଶ୍ଚୟ। ପୃଥିବୀର ଇତିହାସ ଏହାର ଏକ ପ୍ରମାଣ। ଜର୍ମାନୀ ନାଁ ପୃଥିବୀର ଚାରିଆଡ଼େ ଡିବିଡିବି ହୋଇ ବାଜିଥିଲା, କାହିଁକି? ଜର୍ମାନୀର ବ୍ରିଟିଶ ବା ଫ୍ରେଞ୍ଚ ଜାତି ଭଳି ବଡ଼ ବଡ଼ ସାମ୍ରାଜ୍ୟ ନଥିଲା। ୟୁରୋପ ଭିତରେ କେବଳ ସମ୍ରାଟ ଫ୍ରେଡରିକ୍ଙ୍କ ଛଡ଼ା ବଡ଼ ଯୁଦ୍ଧରେ କୌଣସି ଜର୍ମାନ ରାଜା ପଶିନାହାନ୍ତି, ତଥାପି ଜର୍ମାନୀ ଥିଲା ବଡ଼। ତାର ବିଜ୍ଞାନ, ତାର ସଙ୍ଗୀତ, ତାର ଦର୍ଶନ ହେତୁରୁ ୱାଗନର, କୋପେନହର, ଗେଟେ, ଆଇନଷ୍ଟାଇନ୍ ଇତ୍ୟାଦି ସମସ୍ତେ ଜର୍ମାନୀବାସୀ। ଏହିମାନଙ୍କ ହେତୁ ଜର୍ମାନୀ ହୋଇଥିଲା ବଡ଼। ଜର୍ମାନୀ ଜାତିର ସାମ୍ରାଜ୍ୟ ନଥିଲା, ତଥାପି ଜର୍ମାନୀ ଜାତି ପୂଜା ପାଉଥିଲା ସବୁଆଡ଼େ। ଜର୍ମାନ ବ୍ୟବସାୟ କରୁଥିଲେ, ଜର୍ମାନୀ ଲୋକଙ୍କର ବିଶ୍ୱାସ ଥିଲା, ତାଙ୍କ ଜିନିଷର କାଟତି ହେଉଥିଲା, ଧନ ଜନ ଯଶରେ ଜର୍ମାନୀ ଉଛୁଳି ପଡ଼ୁଥିଲା। ବିସ୍ମାର୍କଙ୍କୁ ଏ ଗୁଣ ଆଉ ଭଲ ଲାଗିଲା ନାହିଁ, ତାଙ୍କର ଇଚ୍ଛା ହେଲା ସେ ପୃଥିବୀ ବ୍ୟାପୀ ଗୋଟାଏ ଜର୍ମାନ ସାମ୍ରାଜ୍ୟ ବସେଇବେ। ସେ ଭାବିଥିଲେ ଜର୍ମାନ ଜାତିର ମତିକତି ଯାହା ହେଉ ପଛକେ ତାକୁ ଭାଙ୍ଗି ତା ସ୍ଥାନରେ ବିଲାତି ଚାଲ ଚଳାଇବାକୁ ହେବ। ଏ ଜର୍ମାନ ଜାତିଟାକୁ ସଙ୍ଗୀନ ସେଜରେ ବସାଇ ଜର୍ମାନ ଯୁଦ୍ଧ ରାକ୍ଷସଙ୍କ କାନ୍ଧରେ ସ୍ୱର୍ଗରେ ପହଞ୍ଚାଇ ଦେବାକୁ ପଡ଼ିବ। ତାର ଫଳ ହେଲା ଗଲା ଜର୍ମାନ ଯୁଦ୍ଧ। ଜର୍ମାନୀର ଯାହା ଥିଲା ସବୁ ଗଲା, ତଥାପି ରହିଯାଇଥିଲା ଜର୍ମାନୀର ବ୍ୟବସାୟ ସାଧୁତା। ତାରି ବଳରେ ଜର୍ମାନୀ ପୁଣି ଉଠିପାରିଥାନ୍ତା, ଜର୍ମାନ ଜାତିର ମନୋବଳ ଓ ବୁଦ୍ଧିବଳ ପୁଣି ତାର ସାମ୍ରାଜ୍ୟ ଫେରାଇ ଆଣିପାରିଥାନ୍ତା। କିନ୍ତୁ ହିଟଲରଙ୍କର ତର ସହିଲା ନାହିଁ, ସେ ବର୍ଷକୁ ବର୍ଷ ଦେଖେଇ ଲାଗିଲେ ଯେ ଜର୍ମାନୀ କଥାରେ ବିଶ୍ୱାସ ନାହିଁ। ସେ ଭାବିଲେ ବିଲାତି ପେଞ୍ଚ ଖେଳି ସେ ପୁଣି ଜର୍ମାନକୁ କାନ୍ଧରେ ଉଠାଇବେ। ଜର୍ମାନର ମନ, ବୁଦ୍ଧି, ବିବେକ, ବିବେଚନା ସବୁ ହିଟଲରଙ୍କ ପାଦ ତଳେ ବଳି ଦିଆଗଲା, ତାଙ୍କର ମୁହଁ ଭୁରୁଡ଼ି ଇଂରେଜ ଲୋକଙ୍କ ମୁହଁ ଭୁରୁଡ଼ିକୁ ବଳିଗଲା। ସାହିତ୍ୟ, ବିଜ୍ଞାନ, ଦର୍ଶନ ଓ ସଙ୍ଗୀତର ଜନ୍ମଭୂମି ବୋଲି ଜର୍ମାନୀ ଯେଉଁ ପରିମାଣର ସ୍ନେହ ଓ ସହାନୁଭୂତି ପୃଥିବୀରୁ ପାଉଥିଲା, ବର୍ତ୍ତମାନ ସେତିକି ପରିମାଣରେ ଭୟ ଓ ଘୃଣା ଜନ୍ମେଇଲା। ଜର୍ମାନୀର ଅସଲ ରାଜ୍ୟ ମନୁଷ୍ୟ ସଭ୍ୟତାରେ ତାର ଉଚ୍ଚ ସ୍ଥାନକୁ ଯାଇଛି। ନିଆଗିଳାଙ୍କ ଭିତରେ ଯେ ସ୍ଥାନ ପାଇଁ ସେ ବଡ଼େଇ କରିଥିଲା, ସେ ମଧ୍ୟ ଯିବା ଉପରେ। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ବଟୁଆର ଦ୍ୱିତୀୟ ଭାଗ। ବନ୍ଧୁମାନଙ୍କ ଭିତରେ ସେୟାର କରନ୍ତୁ। ରହିଲୁ, ନମସ୍କାର।